ছবি একৈশ ଅବ୍ରାହମ ଅତି ବୃଦ୍ଧ ଅବସ୍ଥାରେ ନିଜ ଦାସକୁ ଡାକି କହିଲେ, ମୋର ନିଜ ଦେଶକୁ ଯାଇ ମୋ ପୁତ୍ର ଇସହାକଙ୍କ ନିମନ୍ତେ କନ୍ୟା ଆଣ। ଅବ୍ରାହମ କିଣାନ ଦେଶକୁ ଛାଡ଼ିବାକୁ ଇସହାକକୁ ଅନୁମତି ଦେଲେ ନାହିଁ କି ଦୁଷ୍ଟ କିଣାନୀୟ ସ୍ତ୍ରୀକୁ ବିବାହ କରିବା ପାଇଁ ଚାହିଁଲେ ନାହିଁ। ତହିଁରେ ସେହି ଦାସ ପ୍ରତିଜ୍ଞା କରି ଅବ୍ରାହମଙ୍କର ବାଧ୍ୟ ହେଲେ। ତହୁଁ ଈଶ୍ୱର ସେହି ଦାସକୁ ସିଧା ଅବ୍ରାହମଙ୍କର ସମ୍ପର୍କୀୟ ନିକଟକୁ କଢ଼େଇ ନେଲେ। ସେଠାରେ ଗୋଟିଏ ସୁନ୍ଦରୀ ସ୍ତ୍ରୀ ଇସହାକଙ୍କ ନିମନ୍ତେ ପାଇଲେ, ତାହାର ନାମ ରିବିକା। ଇସହାକ ଓ ରିବିକାଙ୍କର ପୁତ୍ର ଯାକୁବ ବା ଇସ୍ରାଏଲ। ସେ ଇସ୍ରାଏଲ ଜାତି ଓ ଦେଶର ଆଦି ପିତା ହେଲେ। ଇସ୍ରାଏଲ ଲୋକ ଏ ଯାଏଁ କିଣାନ ଦେଶରେ ବାସ କରୁଅଛନ୍ତି। ଏହି ଇସ୍ରାଏଲ ଦେଶ ଓ ଜାତିଠାରୁ ଜଣେ ଜାତ ହେଲେ ଯେ କି ସାରା ଜଗତକୁ ଆଶୀର୍ବାଦ ଦିଅନ୍ତି।